जय गणपति हे विद्या बुद्धिदायक जय जय गणपति हे प्रभु महानायक हाते धरी पास अंकुश देउच भक्ति परस बाहन तुमर मूषिक तुमे ज्ञानर दाता तुमरी ज्ञान कुल भीण आमे जगत जीता गेला नंदन बोली होई चंदन ज्ञान दान करू अछंती काटी माया बंधन शिवंकर श्रेष्ठ संतान सृष्टि को दियंती शरण हाथी मुंड हाथी सुंदरे रूप केड़े सुंदर तब गुण गान पाई कि घरे घरे मंदिर महाजोगी जोगरे सदा रही थांती जोगरे पार्वती शिवंकु दर्शन करंती जोग पाई गले पार्वती शिव तांको गति मुक्ति देहरे हलदी लगे झाड़ू थिले मलिकु मलिकु एकाठी करीण धरी नेले हातकु नूतन रूप जीवदान दे गढ़ले एक देवस्वरूप सीए तो पार्वती नंदन सीता फूल चंदन गोड़ को आसब संतान हेब भारी विद्वान माता पार्वती आज्ञारु पुत्र हेब महान प्रवेश गुंफा को ध्यान हेले मगन गुंफा को जगिले गणेश माता पासे शरण गणेश होइले प्रहरी शुणिले कथा कहारी पूरेई देले पाखरे सीए सीए भी हेउ माता को आदेश पालिले गले जीवन जाऊ खोजती पार्वती केवे पगेली होई पार्वती को शिव खोजती आज पाई ध्यान बड़े शिव जाणिले ध्यान गुंफा को आसिले बाट जगी गणेश बाट छाड़िले नहीं रागी गले शिव सुंदर सर्पमाला ओल्हाई मते पारुनु जानी नजर पड़िले मोहर विष हुई पानी ब्रह्मांड चले मो बोलरे बाट मो छाड़ी दे भलरे बकटे पिला तु भावुचु काही निजकु बड़ बुझेई कहुची ततेरे छाड़ो बाट मो छाड़ो ଭାବିଛନ୍ତି ଗଣେଶ ଛାଡ଼ିବେ ନାହିଁ ସେ କହିଲେ ସୃଷ୍ଟି ହେଲେ ବି ଧ୍ୱଂସ ଶିବ ଗଣେଶଙ୍କ ଲଢ଼େଇ ଶିବ ଦେଉଛନ୍ତି ଗଡ଼େଇ ଗଣେଶ ବି ଛାଡ଼ୁନାହାନ୍ତି ଡେଇଁ ପଡ଼ି ମାରନ୍ତି ପିତା ପୁତ୍ରଙ୍କର ଯୁଦ୍ଧକୁ ବ୍ରହ୍ମା ବିଷ୍ଣୁ ଦେଖନ୍ତି ସକାରୀ ଭୋଳା ଶଙ୍କର ତାଙ୍କୁ ପାରିବ କିଏ କ୍ରୋଧରେ କରିଲେ ତାଣ୍ଡବ ଧରା ଦୋହଲି ଯାଏ ଗଣେଶଙ୍କୁ ଶିବ ମାରିଲେ ଗୁଫାକୁ ପ୍ରବେଶ କରିଲେ ଶିବଙ୍କୁ ଦେଖିଣ ଚକିତ ହେଲେ ମାତା ପାର୍ବତୀ କହିଲେ ଆସିଲ କେମିତି ପୁତ୍ର ବାଟ ଜଗିଛି ଦେବ ଶଙ୍କର ଦେବେ କିବା ଉତ୍ତର ମାନସ ସନ୍ତାନ ମାତାର ମୃତ୍ୟୁ ହେଲା ତାହାର ପାର୍ବତୀ କରିଲେ ରୋଦନ କାହିଁ ଗଲା ଚନ୍ଦ୍ର ବଦନ ଦେଖିଲେ ପଡ଼ିଛି ଗଣେଶ ତାର ନାହିଁ ଜୀବନ ଆକୁଳେ ଗଡ଼ିଲେ ଭୂମିରେ ଝରେ ଲୁହ ଶ୍ରାବଣ କରିଲେ ଗୁହାରି ଶିବ ଶୁଣିଲେ ଦୁଃଖ ଉଠିବେ ଗଣେଶ ବସିବେ ତୁମେ ଦେଖିବ ମୁଖ ପଠାଇଲେ ଶିବ ଦୂତଙ୍କୁ ଆଣିବ ଉତ୍ତରା ମୁଣ୍ଡକୁ ହାତୀ ଶୋଇଥିଲା ଉତ୍ତର ଦିଗେ ମୁଣ୍ଡକୁ ରଖି ସେଇ ହାତୀ ମୁଣ୍ଡ ଲାଗିଲା ମାତା ହୋଇଲେ ସୁଖୀ ମୁଣ୍ଡ ଶିବ ଲଗେଇ ଦେଲେ ନୂଆ ଜୀବନ ମୂଷିକ ହେଲେ ସେ ବାହାନ ଚଢ଼ି କଲେ ଭ୍ରମଣ ଜ୍ଞାନଦାତା ଗଣ ଦେବତା ଶିବ ପିତା ବିଶ୍ୱବିଧାତା ଜଗତକୁ କଲେ ପାଳନ ଶିକ୍ଷା ସଂସ୍କାର ଦେଇ ଭିନ୍ନତା ମଧ୍ୟରେ ଏକତା ପୁଣି ଦେଲେ ଦେଖାଇ କରିଲେ ଯେ ପରୀକ୍ଷା ଡାକି ଦୁଇ ପୁତ୍ରଙ୍କୁ ଗଣେଶ କାର୍ତ୍ତିକ ଆସିଲେ ଧୀରେ ପିତା ପାଖକୁ ବିଶ୍ୱକୁ କରିବେ ଭ୍ରମଣ ଆଗତେ ଫେରିବ ବିଦ୍ୱାନ କାର୍ତ୍ତିକ ଚଢ଼ିଲେ ମୟୂର ଗଲେ ଆକାଶେ ଉଡ଼ି ପିତା ତାରି ପାଖେ ଗଣେଶ ଧୀରେ ଆସିଲେ ଘୁରି ଫେରିଣ ଦେଖିଲେ ଶିବ ପାଖେ ଗଣେଶ କାର୍ତ୍ତିକ ପ୍ରାଣରୁ ସତେ କି ଚାଲିଗଲା ନିଶ୍ୱାସ ଧୀରେ କହୁଛନ୍ତି ଗଣେଶ ପିତା ପରା ମୂଳ ବିଶ୍ୱାସ ତାଙ୍କ ଚାରି ପାଖେ ବୁଲିଲେ କାମ ସରିଲା ଜାଣ ତମେ କି ଆମର ଭାଇ ଗୋ ଏତେ କଲ ଭ୍ରମଣ ବିବେକ ଜାଣେ ସାରା ଜଗତ। ଏକ ଦନ୍ତ ଗଣ ନାୟକ ଆମ୍ଭେ ତୁମ୍ଭ ଅକତ। ବିଦ୍ୟା ବୁଦ୍ଧି ଦାନ କରିବ ହାତଟିଏ କରି ରଖିବ ଶିକ୍ଷା ପାଇଁ ସଦା ମନରେ ଆମ ବସି ରହିବ। ମନେ ନ ପଡ଼ିଲେ ପ୍ରଭୁ ହେ କଣ୍ଠେ ବସି କହିବ।